ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଦେଶର 53ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ନୂତନ ଶ୍ରମ ସଂହିତା ମାଧ୍ୟମରେ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ଭଗବତ ଗୀତାର ବାର୍ତ୍ତା ମାନବିକତା ଲାଗି ଏକ ବିଶ୍ୱସ୍ତରୀୟ ମାର୍ଗଦର୍ଶନ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଲୋକପ୍ରିୟ ଅଭିନେତା ପଦ୍ମଭୂଷଣ ଧର୍ମେନ୍ଦ୍ରଙ୍କର ଆଜି 99 ବର୍ଷ ବୟସରେ ମୁମ୍ବାଇଠାରେ ପରଲୋକ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ। ଏବଂ ଗୌହାଟୀରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ 201 ରନ୍ରେ ଅଲ୍ଆଉଟ୍। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଶର 53ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଗତ ଅକ୍ଟୋବର 30 ତାରିଖରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ଆଜିର ଶପଥ ଗ୍ରହଣ ଉତ୍ସବରେ ବ୍ରାଜିଲ୍ ସମେତ ଭୁଟାନ, କେନିଆ, ମାଲେସିଆ, ମରିସସ୍, ନେପାଳ ଏବଂ ଶ୍ରୀଲଙ୍କାର ପ୍ରଧାନ ବିଚାରପତିମାନେ ଉପସ୍ଥିତ ଥିଲେ। ଆସନ୍ତା 2027 ଫେବୃଆରୀ 9 ତାରିଖ ପର୍ଯ୍ୟନ୍ତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିବେ। ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଥିବା ନୂତନ ଶ୍ରମ ସଂସ୍କାରଗୁଡ଼ିକ ମାଧ୍ୟମରେ ଏକ ଭବିଷ୍ୟତ ଉପଯୋଗୀ ଅର୍ଥନୀତିର ବିକାଶ, ମହିଳା ଶ୍ରମଶକ୍ତିକୁ ଅଧିକ ସଶକ୍ତ କରିବା ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଦେଶର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାମାଜିକ ଗଣମାଧ୍ୟମରେ ଏହି ମତ ବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଏ ସମ୍ପର୍କିତ ଏକ ଲେଖାକୁ ସେୟାର କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱସ୍ତରରେ ଏକ ବିଶ୍ୱସ୍ତ ଭାଗିଦାରୀ ଭାବେ ଭାରତର ଭୂମିକାକୁ ସମଗ୍ର ବିଶ୍ୱ ସ୍ୱୀକାର କରୁଛି। ଦେଶବ୍ୟାପୀ ଲାଗୁ ହୋଇଥିବା 4ଟି ଶ୍ରମ ସଂହିତା ଉପରେ ଆଜି ଆକାଶବାଣୀରେ ସନ୍ଧ୍ୟା 7:10-7:45 ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିଛି। ଏଥିରେ ଶ୍ରୋତାମାନେ ନୂତନ ଶ୍ରମ ଆଇନ ସମ୍ପର୍କରେ ପ୍ରଶ୍ନ ପଚାରିପାରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଲୋକ ମିଶ୍ର ଷ୍ଟୁଡିଓରେ ଉପସ୍ଥିତ ରହି ଶ୍ରୋତାଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି। ସେହିପରି ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0 ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନଗୁପ୍ତା, ଭାରତୀୟ ଏକକ ପରିଚୟ ପ୍ରାଧିକରଣର ଉପମହାନିର୍ଦ୍ଦେଶକ ଅଭିଷେକ କୁମାର ସିଂ ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ର ଯୁଗ୍ମ ନିୟନ୍ତ୍ରକ ମୋଲି ସେନଗୁପ୍ତା ଆଲୋଚନାରେ ଅଂଶଗ୍ରହଣ କରିବେ। ଉଭୟ କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 011-2371-7117, 233-1444, 233-1048-1 ଏବଂ 237-171-06 ନମ୍ବରକୁ ଡାଏଲ୍ କରି ପଚାରିପାରିବେ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ଭଗବତ ଗୀତାର ବାର୍ତ୍ତା ମାନବିକତା ଲାଗି ଏକ ବିଶ୍ୱସ୍ତରୀୟ ମାର୍ଗଦର୍ଶନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ ଆନ୍ତର୍ଜାତିକ ଗୀତା ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଭଗବତ ଗୀତାର ବାର୍ତ୍ତା କେବଳ ଭାରତ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ବିଶ୍ୱର ବିଭିନ୍ନ ସ୍ଥାନରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି। ଏହି ବାର୍ତ୍ତା ଯୁବବର୍ଗଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣାର ଉତ୍ସ ହୋଇଥିବାବେଳେ ପିଢ଼ି ପରେ ପିଢ଼ି ଜୀବନଶୈଳୀ ଉପରେ ସକାରାତ୍ମକ ପ୍ରଭାବ ପକାଇବାରେ ସକ୍ଷମ ହୋଇଛି। ଶ୍ରୀ ସିଂ କହିଛନ୍ତି, 5000ରୁ ଉର୍ଦ୍ଧ୍ୱବର୍ଷ ପୂର୍ବରୁ ପ୍ରଦାନ କରାଯାଇଥିବା ଗୀତାର ବାଣୀ ମାଧ୍ୟମରେ ମାନବିକତାକୁ ସୁଦୃଢ଼ କରିବା ଦିଗରେ ପ୍ରେରଣା ମିଳିଥାଏ। ସମ୍ପ୍ରତି ପହଲଗାମ୍ ଘଟଣା ଉପରେ ମନ୍ତବ୍ୟ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଯେତେବେଳେ ଭାରତ ଶାନ୍ତିର ପକ୍ଷ ନେଇଥିଲା, ସମଗ୍ର ଦେଶ ଅପରେସନ୍ ସିନ୍ଦୁର ମାଧ୍ୟମରେ ଦୃଢ଼ ଭାବେ ଏହାକୁ ସମର୍ଥନ ଦେଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଏବଂ କୁରୁକ୍ଷେତ୍ର ବିକାଶ ବୋର୍ଡ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି, କର୍ତ୍ତବ୍ୟ, ଶାନ୍ତି ଓ ସଦ୍ଭାବ ପ୍ରତି ସ୍ୱଧର୍ମ ଉପାସନା ଏବଂ ସ୍ୱଦେଶୀ ଚିନ୍ତାଧାରା। ଏହି ଅବସରରେ ଶ୍ରୀ ସିଂ ହରିୟାଣାର ଗୀତ ମହୋତ୍ସବରେ ଦ୍ରୌପଦୀ କୂପ ଅଞ୍ଚଳରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ହରିୟାଣା ପ୍ୟାଭିଲିୟନ୍ର ଉଦ୍ଘାଟନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରଠାରେ ଧ୍ୱଜାରୋହଣ ସମାରୋହରେ ଯୋଗଦେଇ ଧ୍ୱଜା ଉତ୍ତୋଳନ କରିବେ। ମନ୍ଦିର ନିର୍ମାଣ କାର୍ଯ୍ୟର ଶେଷ ହେବା ପରିପ୍ରେକ୍ଷୀରେ ମାର୍ଗଶୀର ମାସ ଶୁକ୍ଳ ପଞ୍ଚମୀରେ ଏହି ଧ୍ୱଜା ଉତ୍ତୋଳନ ସମାରୋହ ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ଏକ ରୋଡ୍ ଶୋରେ ମଧ୍ୟ ଯୋଗଦେବେ। ଏହା ପୂର୍ବରୁ ଶ୍ରୀ ମୋଦି ସପ୍ତମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଓମାନ ତ୍ରୟୋଦଶ ଯୁଗ୍ମ ସାମରିକ ସହଯୋଗ କମିଟି ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ଓମାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାସଚିବ ଡକ୍ଟର ମହମ୍ମଦ ବିନ୍ ନାସିର ବିନ୍ ଅଲି ଅଲ୍ ଜାବି ଏହି ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ପ୍ରତିରକ୍ଷା ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପ୍ରତିରକ୍ଷା ଶିଳ୍ପ ସହଯୋଗ ଓ ଯୁଗ୍ମ ବିକାଶ, ଜ୍ଞାନକୌଶଳ ଆଦାନ ପ୍ରଦାନ ଏବଂ ଉତ୍ପାଦନ ଭାଗିଦାରୀକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଡକ୍ଟର ଜାବି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଟ୍ଙ୍କ ସହ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରିବା ସହିତ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ ସହିତ ମଧ୍ୟ ଏକ ବୈଠକରେ ଯୋଗ ଦେଇଥିଲେ। ଲୋକପ୍ରିୟ ଅଭିନେତା ପଦ୍ମଭୂଷଣ ଧର୍ମେନ୍ଦ୍ରଙ୍କର ଆଜି ସକାଳେ ତାଙ୍କର ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। 99 ବର୍ଷ ବୟସ୍କ ଏହି ପ୍ରସିଦ୍ଧ ଅଭିନେତାଙ୍କର ଗତ କିଛିଦିନ ଧରି ବିଭିନ୍ନ ଶାରୀରିକ ଅସୁସ୍ଥତା ଲାଗି ରହିଥିଲା। ଦେଶର ପ୍ରମୁଖ ଅଭିନେତା, ନେତା ତଥା ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଏହି ଖବର ପାଇ ଧର୍ମେନ୍ଦ୍ରଙ୍କ ବାସଭବନରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ସନ୍ଧ୍ୟାରେ ମୁମ୍ବାଇର ପବନହଂସ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। 1960 ବଲିଉଡ୍ରେ ଦିଲ୍ ଭି ତେରା ହମ୍ ଭି ତେରେ ଚଳଚ୍ଚିତ୍ର ମାଧ୍ୟମରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ଏହି ମହାନ ଅଭିନେତାଙ୍କୁ 2024 ଚଳଚ୍ଚିତ୍ର ତେରୀ ବାତ ମେଁ ଐସା ଉଲଝା ଜିଆରେ ଶେଷଥର ଲାଗି ଅଭିନୟ କରିବାକୁ ଦେଖିବାକୁ ମିଳିଥିଲା। 1935 ଡିସେମ୍ବର 8 ଲୁଧିଆନାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ଜୀବନବ୍ୟାପୀ 300ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ 2012 ପଦ୍ମଭୂଷଣରେ, 1997 ଫିଲ୍ମଫେୟାର ଜୀବନବ୍ୟାପୀ ସଫଳତା ପୁରସ୍କାର ଏବଂ 2007 ଆନ୍ତର୍ଜାତିକ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର ସମେତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କର ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଶୋଲେ, ଡ୍ରିମ୍ ଗର୍ଲ, ସୀତା ଅର୍ ଗୀତା, ଧରମବୀର, ଦୋସ୍ତ ଆଦି ଚଳଚ୍ଚିତ୍ର ରହିଛି। 2004-2009 ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଟିକେଟ୍ରେ ଏହି ମହାନ ଅଭିନେତା ରାଜସ୍ଥାନର ବିକାନେର ଲୋକସଭା ଆସନରୁ ବିଜୟୀ ହୋଇ ସଂସଦ ସଦସ୍ୟ ହୋଇଥିଲେ। ଧର୍ମେନ୍ଦ୍ରଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମରେ ଦୁଃଖ ପ୍ରକାଶ କରିବା ସହିତ ଭାରତୀୟ ସିନେମାରେ ଏହା ଏକ ବଡ଼ କ୍ଷତି ବୋଲି କହିଛନ୍ତି। ଭାରତୀୟ ସିନେମାରେ ଛାଡ଼ିଯାଇଥିବା ଏହି ମହାନ ଅଭିନେତାଙ୍କର କାର୍ଯ୍ୟ ଯୁବବର୍ଗ କଳାକାରଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣ ନିଜ ଶୋକବାର୍ତ୍ତାରେ କହିଛନ୍ତି, ନିଜର ଉଲ୍ଲେଖନୀୟ ଅଭିନୟ ତଥା କଳା ପ୍ରତି ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଭାରତୀୟ ସିନେମା ଜଗତରେ ଧର୍ମେନ୍ଦ୍ର ସ୍ମରଣୀୟ ହୋଇ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଭାରତୀୟ ସିନେମା ଜଗତରେ ଏକ ଯୁଗର ପରିସମାପ୍ତି ଘଟିଲା ବୋଲି ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ଚରିତ୍ରରେ ନିଖୁଣ ଭାବେ ଅଭିନୟ କରିବା ସହିତ ନିଜର ନମ୍ରତା ଓ ସରଳତା ଲାଗି ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣିପାରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଭାରତ ଆଜି ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଇନିଂସରେ 201 ଅଲ୍ ଆଉଟ୍ ହୋଇଯାଇଛି। ଏଥିସହିତ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ 288 ଆଗୁଆ ରହିଛି। ଭାରତ ପ୍ରଥମ ଇନିଂସରେ 195 ଗୋଟିଏ ୱିକେଟ୍ ହରାଇଥିବା ବେଳେ ପରବର୍ତ୍ତୀ 6 ୱିକେଟ୍ ମାତ୍ର 27 ପଡ଼ିଯାଇଥିଲା। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନ୍ସେନ୍ 6 ୱିକେଟ୍ ଅକ୍ତିଆର କରିଛନ୍ତି। ପ୍ରଥମ ଇନିଂସରେ 499 କରିଥିବା ଦକ୍ଷିଣ ଆଫ୍ରିକା ଦଳ ଭାରତକୁ ଫଲୋ ନ ଦେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଆଜି ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସମୟରେ ଦକ୍ଷିଣ ଆଫ୍ରିକା କୌଣସି ୱିକେଟ୍ ନ ହରାଇ 26 ସଂଗ୍ରହ କରିଛି। ଓପନର ରିଆନ୍ ରେକଲ୍ଟନ୍ ଏବଂ ଏଡେନ୍ ମାର୍କ୍ରାମ୍ ଅପରାଜିତ ଅଛନ୍ତି। କୋଲକାତାଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତକୁ 30 ପରାସ୍ତ କରି ଦକ୍ଷିଣ ଆଫ୍ରିକା 1-0 ସିରିଜ୍ ଅଗ୍ରଣୀ ରହିଛି। ପାକିସ୍ତାନର ପେଶୱାରସ୍ଥିତ ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟରେ ଏକ ଆତ୍ମଘାତୀ ଆକ୍ରମଣରେ 3 ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଏଥିସହିତ 2 ସୁରକ୍ଷାକର୍ମୀ ଓ 3 ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି। 3 ଆତ୍ମଘାତୀ ଆକ୍ରମଣକାରୀ ଏହି ଅର୍ଦ୍ଧସାମରିକ ମୁଖ୍ୟାଳୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି। ଦେଶର 53ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ନୂତନ ଶ୍ରମ ସଂହିତା ମାଧ୍ୟମରେ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ଲୋକପ୍ରିୟ ଅଭିନେତା ପଦ୍ମଭୂଷଣ ଧର୍ମେନ୍ଦ୍ରଙ୍କର ଆଜି 99 ବର୍ଷ ବୟସରେ ମୁମ୍ବାଇଠାରେ ପରଲୋକ ଏବଂ ଗୌହାଟୀରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ 201 ରନ୍ରେ ଅଲ୍ ଆଉଟ୍। ସମ୍ବାଦ ଶେଷ ହେଲା।